ପ୍ରାଣବନ୍ଧୁ କରଙ୍କ ଏକାଙ୍କିକା ଦୂର ପାହାଡ଼ର ତୃତୀୟ ତଥା ଅନ୍ତିମ ଭାଗ। ବିମଳ, ମୁଁ ଚା ଜଳଖିଆ ଖାଇବିନି ଆଜି, ଏହାର ଗୋଟେ ଦଫାରଫା ନ କଲେ ମୁଁ ଏ ଘରେ ଜଳସ୍ପର୍ଶ ବି କରିବିନି। ବୀଣା, କାହାର ଦଫାରଫା କରିବ, କଥା କିଛି ନାହିଁ। ଛି ଛି, ଝିଅ ଗୁଡ଼ାକ ଏଡ଼େ ଏଡ଼େ ହେଲେଣି, ସେମାନେ କ'ଣ ଭାବୁଥିବେ କହିଲ। ବିମଳ, ଭାବିବି ଗୋଟେ କ'ଣ, ମୁଁ ଏ ଘରର ମାଲିକ, ମୁଁ ଯାହା କହିବି ସେଥିରେ ଭାବିବ କିଏ ଗୋଟେ କ'ଣ। ବୀଣା, କ'ଣ ଦଫାରଫା କରିବ ଶୁଣେ। ବିମଳ, ତୁମେ କାଲି ବାପ ଘରକୁ ଯାଅ। ବୀଣା, ମୋର କି ଦୁଃଖ ଯାଇଛି ଯେ ବାପ ଘରକୁ ଯିବି, ତମର କାହିଁକି ଦୁଃଖ ହେବ। ମୋର ଦୁଃଖ ହେଇଛି, ମୁଁ ତମ ସାଥିରେ ଆଉ ଚଳିପାରିବିନି। ବୀଣା, ତୁମେ କାହା ସାଥିରେ ଚଳିପାରିବନି, ତମର ଯେମିତି ଖିଟଖିଟିଆ ମେଜାଜ ହେଲାଣି ନା। ବିମଳ, ତୁମରି ସକାଶେ, ଖାଲି ତୁମରି ସକାଶେ, ତୁମେ ମୋ କଥାଟା ମୋଟେ ବୁଝୁନା। ଓହ, ପାଦଟା କଟକଟ ହେଲାଣି। ବୀଣା, କେତେଜଣ ଲୋକ ତୁମ କଥା ବୁଝିବେ। ବିମଳ, ଯେତେ ଜଣ ବୁଝନ୍ତୁ, ତୁମେ ବୁଝୁଛ କି। ବୀଣା, ମୋର ବେଳ ନାହିଁ, କେମିତି ବେଳ ହେବ। କେଉଁ ଝିଅକୁ ନାଚ ଶିଖେଇ ସିନେମା ଷ୍ଟାର କରେଇବ, ଆଉ କେଉଁ ଝିଅକୁ ଡାକ୍ତରାଣୀ କରେଇବ। ସେ ଗୋଟାଏ ଷ୍ଟେଥୋସ୍କୋପ୍ ବେକରେ ଝୁଲେଇ ସବୁବେଳେ ଟଙ୍ଗ ଟଙ୍ଗ ହୋଇ ବୁଲୁଛି। ବୀଣା, ବେଶ, ମୁଁ ତେବେ ମୀନାର ନାଚ ବନ୍ଦ କରିଦେଉଛି, ମାଷ୍ଟରକୁ ମନା କରିଦେବି ଆସିବାକୁ। ବିମଳ, କାହିଁକି ମନା କରିଦେବ, ମୁଁ ଟଙ୍କା ଦେବାକୁ ଆପତ୍ତି କଲି। ବୀଣା, ତେବେ ମୁଁ ସିନେମା ଷ୍ଟାର କେମିତି କରେଇବି ବୋଲି କହୁଛ, ସିଏ ତ ଭଲ ନାଚୁଛି ବୋଲି ତୁମେ ଖୁସିରେ ପାଗଳ। ବିମଳ, ତମେ ହେଉନ। ବୀଣା, ତେବେ ତମେ ଏମିତି କଥା କାହିଁକି କହୁଛ। ବିମଳ, ହଁ କହିବି, ହଜାର ଥର କହିବି, ମୋ ଇଚ୍ଛା ମୁଁ କହିବି। ଓହ, ପାଦଟା କଟକଟ ହେଲାଣି, ପାଦ ସେମିତି କଟକଟ କରୁଥାଉ, ତମେ ବସିଥା ଏଠି, ମୁଁ ଯାଉଛି। ମୋତେ ଦେଖିଲେ ତମ ପାଦ କଟକଟ, ଦେହଶୁଳା, ମୁଣ୍ଡ ବ୍ୟଥା, କେତେ କ'ଣ ଏମିତି ବାହାରିବ। ବିମଳ, ଦେଖ ରିନା ବୋଉ, ମୋତେ ରଗାନା କହୁଛି। ବୀଣା, ରଗେଇଲି କ'ଣ, ତୁମ କାମ କରିବାକୁ କଲେ ତ କହିବ ନା, ଥାଉ ତୁମର ଆନ୍ତରିକତା ନାହିଁ, ଉପର ମନରେ କରୁଛ। ବିମଳ, ମୁଁ ସେ କଥା ମିଛ କହିନି ତ। ବୀଣା, ବେଶ, ତମେ ତାହେଲେ ନିଜେ କର, ଝିଅମାନେ ତ ଅଛନ୍ତି, ତମ ସେବା କରନ୍ତୁ, ତମ ମୁଣ୍ଡ ତ ଖରାପ। ବୀଣା ପ୍ରସ୍ଥାନ କଲେ। ବିମଳ, ଦେଖୁଛ, କହୁଛି ମୋ ମୁଣ୍ଡ ଖରାପ। ହଁ, ମୋ ମୁଣ୍ଡ ଖରାପ ନୁହଁ, ଆଉ କ'ଣ, ଭାଲୁଖିଆ ଚନ୍ଦା ମୁଣ୍ଡ। ମୀନା ଜଳଖିଆ ନେଇ ପ୍ରବେଶ କରି ଟେବୁଲ ଉପରେ ରଖିଲା। ମୀନା, ବାପା ଉଠ, ଜାମାପଟା ଛାଡ଼। ବିମଳ, ମୁଁ ଖାଇବିନି। ରିନାର ଡାକ୍ତରୀ ବ୍ୟାଗ୍ ଧରି ପ୍ରବେଶ। କୁଆଡ଼େ ବାହାରିଲ ଡାକ୍ତରାଣୀ, ବେକରେ କାହିଁ ତମର ସେଇଟା ଆଜି ଝୁଲୁନି। ରିନା ହସି କହିଲା, ମୁଁ ଡାକ୍ତରଖାନା ଯାଉଛି, ମୋର ଆଜି ନାଇଟ୍ ଡ୍ୟୁଟି ଅଛି। ବିମଳ, ନାଇଁ, ସେ ଡ୍ୟୁଟି ଫ୍ୟୁଟି ତତେ କରିବାକୁ ପଡ଼ିବନି। ଶୁଣି ରିନା, ମୀନା, ତମର କଲେଜ ପାଠପଢ଼ା ଆଜିଠୁ ବନ୍ଦ, ତୁ ଡାକ୍ତରୀ ପାଠ ପଢ଼ି ଭାରି ସ୍ୱାଧୀନ ହୋଇଯାଇଛୁ। ମୀନା ବିମଳ ପାଖରେ ବସିପଡ଼ି, ବାପା ସତ କହୁଛ, ପାଠପଢ଼ା ବନ୍ଦ ହେବ। ବିମଳ, ହଁ ହଁ ବନ୍ଦ। ମୀନା ଖୁସି ହୋଇ, ବାପା ଭାରି ଭଲ ହେଲା, ମୋର ପାଠ ପଢ଼ିବାକୁ ମୋଟେ ଇଚ୍ଛା ନାହିଁ, ଏ ଯେଉଁ ଲଜିକ୍ ନା ବାପା, ମୋଟେ ମୁଣ୍ଡରେ ପଶୁନି। ବାପା, ତମ ମୁଣ୍ଡରେ ଲଜିକ୍ ପଶୁଥିଲା। ବିମଳ, ଏ, ମୋ ମୁଣ୍ଡରେ ଲଜିକ୍ ପଶୁଥିଲା, ମୁଁ କ୍ଲାସ୍ରେ ଫାଷ୍ଟ ହେଉଥିଲି ପରା। ମୀନା ମୁହଁ ଶୁଖି, ବାପା ସେଇଥିପାଇଁ ତମ ମୁଣ୍ଡ ଆଜିକାଲି ମୋଟେ ଠିକ୍ ରହୁନି। ବିମଳ, ଏ, କ'ଣ କହିଲୁ। ନା ନା ବନ୍ଦ, ତୁମ ଦୁହିଁଙ୍କ ପାଠପଢ଼ାରେ କିଛି ମୂଲ୍ୟ ନାହିଁ, ନା ଯେଉଁ ପଢ଼ାରେ ପତି ପରମଗୁରୁ ପତି ଦେବତା ଶିକ୍ଷା ଦିଆଯାଉ ନାହିଁ, ସେଗୁଡ଼ାକ ପଢ଼ି କିଛି ଲାଭ ନାହିଁ। ଆଚ୍ଛା, ଆଜି ଯାଏଁ ଭଲା କେଉଁଠି ପଢ଼ିଲ ପତି ସେବା ପରମଧର୍ମ। ରିନା, ନାହିଁ ତ ବାପା, ଆଜିକାଲି ଯେଉଁମାନେ ଟେକ୍ସଟ ବୁକ୍ ଲେଖୁଛନ୍ତି ସେମାନେ ଏମିତିକା କଥା ଆଉ ଲେଖୁନାହାନ୍ତି। ମୀନା, ତାର କାରଣ କ'ଣ ଜାଣିଛ ବାପା, ସାଇକୋଲୋଜି କହୁଛି ଅନଫୁଲଫିଲ୍ଡ ଡିଜାୟାର ଗୁଡ଼ାକ ସାହିତ୍ୟରେ ପ୍ରକାଶ ପାଏ। ଆଜିକାଲି ସ୍ୱାମୀମାନେ ସ୍ତ୍ରୀମାନଙ୍କଠାରୁ ଅତି ବେଶୀ ସେବା ଯତ୍ନ ପାଉଛନ୍ତି ବୋଲି ପୁରୁଷ ଲେଖକମାନଙ୍କୁ ଆଉ ସେସବୁ କଥା ଲେଖାରେ ପ୍ରକାଶ କରିବାକୁ ଦରକାର ପଡ଼ୁନି। ବିମଳ, ତମ ସାଇକୋଲୋଜି ଏଇଆ କହୁଛି। ନାଇଁ ନାଇଁ, ଆଜିଠୁ ବନ୍ଦ, ସବୁ ବନ୍ଦ। ରିନାକୁ, ତତେ ଡାକ୍ତରୀ ପାଠ ପଢ଼ିବାକୁ ଯିବାକୁ ହେବନି। ବୀଣା ପ୍ରବେଶ କରି, ତମ ମୁଣ୍ଡ ଆଜିକାଲି ଠିକ୍ ହେବନି ଦେଖୁଛି। ବିମଳ, ହେବନି ତ, ତମ ଭଳି ଯୋଗ୍ୟା ସ୍ତ୍ରୀ ଥିଲେ। ନାଇଁ, ସବୁ ବନ୍ଦ, ଏ ଘରେ ଆଉ କିଛି ତାମସା ହୋଇପାରିବ ନାହିଁ। ଯେଉଁ ଘରେ ପୁଅ ଝିଅମାନଙ୍କୁ ସ୍ୱାମୀ ସେବାର ମହତ୍ତ୍ୱ ଶିକ୍ଷା ଦିଆଯାଉନି କିମ୍ବା ତାର କୌଣସି ଉଦାହରଣ ଦେଖି ଦିଆ ହେଉନି, ସେ ଘର ଘର ନୁହେଁ, ନର୍କ ନର୍କ। ଓ, ପାଦଟା କଟକଟ ହେଲାଣି। ମୀନା, ବାପା ପୁଅମାନଙ୍କୁ ସ୍ୱାମୀ ସେବା ଶିକ୍ଷା ଦିଆଯିବ କେମିତି କହିଲ, ବରଂ ସେମାନଙ୍କୁ ସ୍ତ୍ରୀ ସେବା ଶିକ୍ଷା ଦିଆଯିବା ଉଚିତ। ବିମଳ, ଏ, ନା ନା, ପୁଅ ଗୁଡ଼ାକୁ ସ୍ତ୍ରୀ ସେବା ଶିକ୍ଷା ଦିଆଯିବା ଉଚିତ ନୁହେଁ, ତାହେଲେ ସେଗୁଡ଼ାକ ଏଫିମିନେଟ୍ ବା ସ୍ତ୍ରୈଣ ହୋଇଯିବେ। ରେନା, ବାପା ମୋର କାହିଁକି ଭୀଷଣ ସନ୍ଦେହ ହେଉଛି, ତୁମର ହାଇ ବ୍ଲଡ୍ ପ୍ରେସର ହେଲାଣି। ବିମଳ, କ'ଣ କହିଲୁ କ'ଣ କହିଲୁ, ମୋର ହାଇ ବ୍ଲଡ୍ ପ୍ରେସର ହେଲାଣି? ରେନା, ହଁ ବାପା। ତା ନହେଲେ ତୁମେ ସବୁବେଳେ ଏମିତି ଚିଡ଼ଚିଡ଼ କାହିଁକି ହେଉଛ? ତୁମେ ରୁହ, ମୁଁ ତୁମର ବ୍ଲଡ୍ ପ୍ରେସର ପରୀକ୍ଷା କରେ। ମୀନା, ହଁ ରୀନା, ଟିକେ ପରୀକ୍ଷା କରିବୁଟି, ମୋର ତ ସେଇଆ ସନ୍ଦେହ ହେଉଛି। ବିମଳ, ନା ନା ନା, ମୋତେ ପରୀକ୍ଷା କରିବାକୁ ହେବନି। ରୀନା ବାପାଙ୍କ ପାଖରେ ବସିଯାଏ, ନାଇଁ ବାପା ମୁଁ ପରୀକ୍ଷା କରିବି। ବ୍ୟାଗରୁ ବ୍ଲଡ୍ ପ୍ରେସର ଯନ୍ତ୍ର ବାହାର କରିବି। କୋଟ୍ଟା ଟିକେ କାଢ଼ ତ ବାପା। ମୀନା, ବାପାଙ୍କର କୋଟ୍ଟା ଟିକେ କାଢ଼ିବୁ ତ? ବିମଳ ଉଠି ପଡ଼ି, ନାଇଁ ନାଇଁ ମୋ କୋଟ୍ ଫୋଟ୍ କଢ଼ା ହେବନି। ବୀଣାକୁ ଦେଖି, ଠିଆଟ ହୋଇ ସେ କାହିଁ ସେଠି ରହିଛ? ଦେଖ ଝିଅକୁ ପାଠ ପଢ଼ାଇ କେମିତି ସଣ୍ଠଣା କରେଇଛ, ମୋଠୁ ଜନ୍ମ ହେଇ ଇଏ ପୁଣି ମୋତେ କହିବ ଯେ ମୋର ବ୍ଲଡ୍ ପ୍ରେସର ହେଇଛି। ମୁଁ ଗୋଟେ ଆସିଷ୍ଟାଣ୍ଟ ସେକ୍ରେଟାରୀ, ଆମ ସେକ୍ରେଟାରୀ ବି ତ ମୋତେ ଖାତିର କରେ, ମୋର ବ୍ଲଡ୍ ପ୍ରେସର ନର୍ମାଲ ଅଛି ବୋଲି ସିନା ମୋତେ ସେମାନେ ଖାତିର କରନ୍ତି। ସୁମିତ୍ରାର ପର୍ଦ୍ଦା ଆଡ଼େଇ ପ୍ରବେଶ, ସୁମିତ୍ରାର ପର୍ଦ୍ଦା ଆଡ଼େଇ ପ୍ରବେଶ। ବିମଳ, ଆରେ ଆରେ ସୁମିତ୍ରା ଦେବୀ ନମସ୍କାର। ବୀଣା, ନମସ୍କାର, ବସନ୍ତୁ। ସୁମିତ୍ରା ବସି ଓ ରୀନା ମୀନାଙ୍କୁ ଚାହିଁ, ଝିଅ ଦୁଇଟି ଆପଣଙ୍କର? ବିମଳ, ହଁ ଆଜ୍ଞା, ଏ ଝିଅଟି ଡାକ୍ତରୀ ପଢ଼େ, ଏଇ ବର୍ଷ ତାର ଶେଷ ପରୀକ୍ଷା। ସୁମିତ୍ରା ସ୍ମିତ ହସି, ବାହ ବେଶ, ଆମ ଦେଶରେ ଡାକ୍ତରାଣୀର ବହୁତ ଅଭାବ। ବିମଳ, ଆଉ ଏ ମୋର ସାନ ଝିଅ ମୀନା, ଖୁବ୍ ଭଲ ନାଚ ଜାଣେ, ବଡ଼ ବଡ଼ ଫଙ୍କସନରେ ନାଚି ଖୁବ୍ ନାଁ କରିଛି। ବୁଝିଲେ ନା, ମୁଁ ଆସିଷ୍ଟାଣ୍ଟ ସେକ୍ରେଟାରୀ ହିସାବରେ ଯେତେ ନାଁ କରିନି, ମୀନାର ବାପା ବୋଲି ତା ଅପେକ୍ଷା ବେଶୀ ନୋନ୍। ଗୋଟେ ନାଚ ଦେଖାଇବି ତୁ ମୀନା? ବୀଣାକୁ, କିଓ ଆଁଟା କରିଛି ଏଠି ଠିଆ ହୋଇଛ କାହିଁକି? ଯାଅ ସୁମିତ୍ରା ଦେବୀଙ୍କ ପାଇଁ ଚା ଜଳଖିଆ ଟିକେ ଆଣ। ବୀଣା ଅପ୍ରସ୍ତୁତ ଭାବରେ ପ୍ରସ୍ଥାନ କଲେ। ମୀନା, ବାପା ତୁମ ପାଦ କଟକଟ ବନ୍ଦ ହୋଇଗଲାଣି? ବିମଳ, ଏ କିରେ ତତେ ପରା କହିଲି ସୁମିତ୍ରା ଦେବୀଙ୍କୁ ଗୋଟେ ନାଚ ଦେଖାଇବାକୁ। ମୀନା, ମୋ ଆଣ୍ଠୁଟା ଆଜି ଦରଜ ହୋଇଯାଇଛି ବାପା, ମୁଁ ପାରିବିନି। ସୁମିତ୍ରା ହାତ ଘଡ଼ି ଦେଖି, ନାଇଁ ନାଇଁ ପରେ ମୀନାର ନାଚ ଦେଖିବି, ମୋର ଆଜି ସମୟ ନାହିଁ। ମିଷ୍ଟର ଦାସ ଇଆଡ଼େ ଆସିଥିଲେ? ବିମଳ, ହଁ ଆସିଥିଲେ ଯେ, ହେଲେ ସେ ତ କେତେବେଳୁ ଗଲେଣି। ସୁମିତ୍ରା, କୁଆଡ଼େ ଗଲେ? ବିମଳ, କହିପାରିବିନି ଆଜ୍ଞା। ସୁମିତ୍ରା, ଯାଏ ତାଙ୍କୁ ଖୋଜେ। ବିମଳ, କୁଆଡ଼େ ବି ଖୋଜିବେ ଏତେ କଷ୍ଟ କରି? ସୁମିତ୍ରା, ନା ନା କଷ୍ଟ ଆଉ କ'ଣ, ଗାଡ଼ି ଅଛି, ଗାଡ଼ିଟା ତାଙ୍କୁ ଅଫିସରେ ଛାଡ଼ିଦେଇ ଆସେ, ପୁଣି ନେଇ ଆସେ, ବାକି ସମୟ ତକ ମୋ ଡିସ୍ପୋଜାଲରେ ଥାଏ। ହଜାର ସଭା ସମିତିରେ ଯୋଗ ଦେବାକୁ ପଡ଼େ କି ନା? ହଉ ମୁଁ ତେବେ ଉଠେ। ବିମଳ, ଟିକେ ଚା ଜଳଖିଆ? ସୁମିତ୍ରା, ନୋ ନୋ ଥ୍ୟାଙ୍କସ୍, ମୁଁ ବର୍ତ୍ତମାନ ଘରୁ ବାହାରିଛି ମିଷ୍ଟର ଦାସଙ୍କ ଖୋଜରେ। ବିମଳ, ଓହ ଆପଣ ବାସ୍ତବିକ ପତିଗତ ପ୍ରାଣା। ସୁମିତ୍ରା ଦେବୀ, ସ୍ୱାମୀଙ୍କୁ ଦଣ୍ଡେ ନ ଦେଖିଲେ ରହିପାରୁନାହାନ୍ତି। ସୁମିତ୍ରା, ଆଉ ଆପଣଙ୍କ ସ୍ତ୍ରୀ? ବିମଳ ଦୀର୍ଘଶ୍ୱାସ ନେଇ, ଛାଡ଼ନ୍ତୁ କ'ଣ ସେଗୁଡ଼ାକ କହିବି, ମୋ ଭାଗ୍ୟ, ମୋ ସ୍ତ୍ରୀ ଆଉ ଆପଣ। ସୁମିତ୍ରା, ଆଚ୍ଛା ଆସୁଛି, ନମସ୍କାର। ବ୍ୟାଗ୍ଟି ଛାଡ଼ିଦେଇ ପ୍ରସ୍ଥାନ। ବିମଳ, ନମସ୍କାର। ପର୍ଦ୍ଦା ପର୍ଯ୍ୟନ୍ତ ଯାଇ ସୁମିତ୍ରା ଦେବଙ୍କୁ ବିଦା କରି ଫେରିଲା ବେଳକୁ ଦେଖିଲେ ମୀନା ଓ ରୀନା ହସୁଛନ୍ତି। ଏତେ ହସୁଛ କିଆଁ? ମୀନା, ବାପା ସୁମିତ୍ରା ଦେବୀ ବଡ଼ ପତିଗତ ପ୍ରାଣା, ତାର ପ୍ରଥମ ନମୁନା ଗାଡ଼ିଟା ସବୁବେଳେ ତାଙ୍କ ଡିସ୍ପୋଜାଲରେ ଥାଏ। ରୀନା, ଆଉ ଦ୍ୱିତୀୟ ନମୁନା ହେଲା ସେ ସବୁବେଳେ ସ୍ୱାମୀଙ୍କୁ ଖୋଜିବାରେ ବ୍ୟସ୍ତ। ବିମଳ, ଏଇ ଦେଖ ତାଙ୍କ ଭଳି ବିଦୁଷୀ ମହିଳାଙ୍କୁ ଏମିତି ପରିହାସ କରନ୍ତି, ସେ ଶିକ୍ଷିତା ହୋଇ ବି ତାଙ୍କ ସ୍ୱାମୀଙ୍କର ସେବା ଯତ୍ନ କରନ୍ତି ଦିନ ରାତି, ଆହା ସ୍ୱର୍ଗୀୟ। ମୀନା, କେତେବେଳେ ସେବା କରନ୍ତି ବାପା? ତାଙ୍କୁ ତ ସଭା ସମିତିରେ ଯୋଗ ଦେବାକୁ ଆଉ ସ୍ୱାମୀଙ୍କୁ ଖୋଜିବାକୁ ବେଳ ନଥିବ, ଆଉ ତାଙ୍କ ଭ୍ୟାନିଟି ବ୍ୟାଗ୍ଟା ଛାଡ଼ି ଦେଇଗଲେ ଯେ। ବିମଳ, ଏ ବଡ଼ ମୁସ୍କିଲ ହେଲା ତ, ଆଚ୍ଛା ମୁଁ ଦେଇ ଆସିବି ନିଜେ ଯାଇ। ରୀନା ଗମ୍ଭୀର ହୋଇ, ବାପା ଦେଖ ତମେ ଆଜି ବୋଉକୁ ଭୀଷଣ ଅପମାନ ଦେଇଛ ସୁମିତ୍ରା ଦେବୀଙ୍କ ସାମ୍ନାରେ। ବିମଳ, କ'ଣ ଅପମାନ ଦେଲି? ରୀନା, କ'ଣ ଅପମାନ ଦେଲ ତୁମେ ବୁଝିପାରିବନି, ତୁମର ମୁଣ୍ଡ ଠିକ୍ ନାହିଁ। ମୀନା, ରୀନା ବାପା ବାସ୍ତବିକ ବାପାଙ୍କ ମୁଣ୍ଡ କେମିତି ଠିକ୍ କରାଯିବ କହିଲୁ? ଗୋଟେ ଉପାୟ ଚିନ୍ତା କର, ଆଜି କାହିଁକି ସବୁଦିନ ଅପେକ୍ଷା ବେଶୀ ବିଗିଡ଼ି ଯାଇଛି ମୁଣ୍ଡଟା। ରୀନା, ମୁଁ କାଲି ହସ୍ପିଟାଲରୁ ଫେରି ଆସେ। ମୀନା ପ୍ରସ୍ଥାନ। ବିମଳ, ନା ତୁମମାନଙ୍କର ଦୌରାତ୍ମ୍ୟରେ ମୁଁ ଏଠି ଚଳିପାରିବିନି, ମୁଁ ଚାଲିଲି କହି ଉଠି ପଡ଼ିଲେ। ଓହ ପାଦଟା କଟକଟ କଲା। ମୀନା ବାପାଙ୍କ ହାତ ଧରି, ବାପା ତୁମ ପାଦ କଟକଟ କରୁଛି, ତୁମେ ଯାଇପାରିବନି। ବିମଳ, ନା ମୁଁ ଯିବି। ମନ ତ କଟକଟ କଲାଣି, ଆଉ ପାଦ କଟକଟ କଲେ କିଏ ପଚାରୁଛି? ମୀନା, ନା ଆମେ ତୁମକୁ ଛାଡ଼ିବୁନି, ତୁମେ ଯାଇପାରିବନି। ହରେନ୍ଦ୍ର ପଶି ଆସିଲେ ଏହି ସମୟରେ। ହରେନ୍ଦ୍ର, କିରେ ବିମଳ, ବାପ ଝିଅଙ୍କର କି ଦୃଶ୍ୟ ଲାଗିଛି, ବଡ଼ ମଜା ତ? ବିମଳ, ଏ ନା ନା ନାଇଁ ନାଇଁ, ଆ ବ ବ ମୁଁ ତ ଦୁଃଖ ସମୁଦ୍ରରେ ଭାସୁଛି। ଆରେ ହଁ, ସୁମିତ୍ରା ଦେବୀ ଏଇଲେ ଆସିଥିଲେ ତତେ ଖୋଜିବାକୁ। ହରେନ୍ଦ୍ର, ସୁମିତ୍ରା ଆସିଥିଲା, ମୁଁ ଜାଣେ। ବିମଳ, ବୁଝିଲୁ ହରେନ୍ଦ୍ର, ତୋ ଭାଗ୍ୟ ଯେ ତୁ ଏମିତି ସ୍ତ୍ରୀ ରତ୍ନଟିଏ ପାଇଛୁ, ତତେ ଦଣ୍ଡେ ନ ଦେଖିଲେ ପାଗଳ। ଆହା, କି ପତିଗତ ପ୍ରାଣା! ମୀନା, ମଉସା ଆପଣ ଠିକ୍ ସମୟରେ ଆସିଛନ୍ତି, ବାପା ତ ଏଇଲେ ଘରୁ ଏକ ମୁହାଁ ହୋଇ ବାହାରି ଯାଉଥିଲେ, ଆଉ ଫେରିନଥାନ୍ତେ। ହରେନ୍ଦ୍ର ହସି, କିରେ କାହିଁକି? ମୀନା, ଆଜି କ'ଣ ଯେ ମୁଣ୍ଡ ବିଗିଡ଼ିଛି ବାପାଙ୍କର, ଆମ ସଙ୍ଗେ ଝଗଡ଼ା କରିଛନ୍ତି। ହରେନ୍ଦ୍ର, କଥା କ'ଣ? ମୀନା, କାରଣ ତାଙ୍କର ଅଭିଯୋଗ ଯେ ବୋଉ ତାଙ୍କର କୌଣସି ସେବା ଯତ୍ନ କରୁନି। ହରେନ୍ଦ୍ର, ସେ ଅଭିଯୋଗ ତ ମୁଁ ଏଇ ଘଣ୍ଟାଏ ଆଗରୁ ଶୁଣିକରି ଯାଇଥିଲି। ବିମଳ, ଏ ମୀନା, ତୁ ଗଲୁ ଏଠୁ, ଯା ଏଠୁ। ମୀନା, ନା ମୁଁ ଯିବିନି। ଶୁଣିବ ମଉସା ଗୋଟେ କଥା, ଅଧଘଣ୍ଟା ଆଗରୁ ବାପା ଦୋକାନକୁ ଯାଇ ନୂଆ ଜୋତା ମୋଜା ପିନ୍ଧିକିରି ଆସିଲେ। ଦେଖ ମଉସା, ବାପା ଜୋତାକୁ କେମିତି କଷ କରି ପିନ୍ଧିଛନ୍ତି। ହରେନ୍ଦ୍ର, ହଁ ସେଇଆ ତ ଦେଖୁଛି, ଜୋତା ମୋଜା ବିଲକୁଲ ନୂଆ। ମୀନା, ତାଙ୍କର ଇଚ୍ଛା ଥିଲା ବୋଉ ଦୌଡ଼ି ଆସି ତାଙ୍କର ଜୋତା ମୋଜା ଖୋଲି ଦେଇଥାନ୍ତା, ସେଇଥିପାଇଁ ତାଙ୍କ ପାଦ କଟକଟ କଲେ ବି ସେ ଜୋତା ଏଯାଏ ନ ଖୋଲି ଲଗେଇଛନ୍ତି କଳି। ବିମଳ, ହଁ କ'ଣ ଭାରି ଗୋଟେ ପାପ କରି ମୁଁ ପକେଇଛି, ପଚାରିଲୁ ପଚାରିଲୁ ମଉସାକୁ। ଅଫିସରୁ ଫେରିବା ସଙ୍ଗେ ସଙ୍ଗେ ସୁମିତ୍ରା ଦେବୀ କେମିତି ତାଙ୍କ ଗୋଡ଼ରୁ ଜୋତା ମୋଜା କାଢ଼ି ଦିଅନ୍ତି, ସେ ଫେରେ ଅନର୍ସ ସହିତ ବିଏ ପାସ୍ କରିଛନ୍ତି। କିରେ ହରେନ୍ଦ୍ର, କହିଲୁ ନୁହେଁ? ହରେନ୍ଦ୍ର, ହଁ ମୁଁ କହିଛି ଯେ, କିନ୍ତୁ ମୋ କଥାର ତାତ୍ପର୍ଯ୍ୟ ବୁଝେଇବାକୁ ସମୟ ପାଇପାରୁନି। ମୁଁ ତ ଆଉ ଜାଣିଲି ଯେ ତୁ ମୋଠାରୁ ଶୁଣିବା ସଙ୍ଗେ ସଙ୍ଗେ ବଜାରରୁ ନୂଆ ଜୋତା ମୋଜା ଆଣି ଘରେ ମର୍କଟାମି ଆରମ୍ଭ କରିଦେବୁ। ବିମଳ, ତୋ କଥାର ତାତ୍ପର୍ଯ୍ୟ କ'ଣ ମୁଁ ବୁଝିପାରିନି ଯେ ତୁ ମୋତେ ବୁଝେଇଥାନ୍ତୁ, ତୁ ଗ୍ରୀକ୍ ନା ଲାଟିନ୍ରେ କହିଲୁ ଯେ ମୁଁ ବୁଝିପାରିଲିନି। ହରେନ୍ଦ୍ର, ହଁ ତୁ ଯାହା ବୁଝିଛୁ ତୋ ସ୍ତ୍ରୀ ଉପରେ ସେୟା ପ୍ରୟୋଗ କରିବୁ ସାଙ୍ଗେ ସାଙ୍ଗେ, ତୋ ଗୋଡ଼ର ଜୋତା ମୋଜା ପିନ୍ଧାରୁ ଜଣାପଡ଼ିଯାଉଛି, କିନ୍ତୁ ମୁଁ ଭିନ୍ନ ଅର୍ଥରେ କହିଲି। ବିମଳ, ହଇରେ, ତୋ ସ୍ତ୍ରୀ ତୋ ଗୋଡ଼ରୁ ଜୋତା ମୋଜା କାଢ଼ି ଦିଅନ୍ତି, ତାର ପୁଣି ଗୋଟେ ଭିନ୍ନ ଅର୍ଥ କ'ଣ? ହରେନ୍ଦ୍ର, ଆରେ ରହ ମୁଁ ବୁଝେଇ ଦେଉଛି, ମୁଁ କ୍ଲବ୍କୁ ବାହାରିଲା ବେଳେ ମୋ ସ୍ତ୍ରୀ ମୋ ଗୋଡ଼ରୁ ଜୋତା ମୋଜା କାଢ଼ି ଲୁଚେଇ ଦିଏ, ଯେମିତିକି ମୁଁ ଆଉ କ୍ଲବ୍କୁ ଯାଇପାରିବିନି। ବିମଳ ବିସ୍ମିତ ହୋଇ, ଏ ଆରେ ସେଇଟା ତ ତୋ ପ୍ରତି ଅତିରିକ୍ତ ସ୍ନେହ ଅଛି ବୋଲି। ହରେନ୍ଦ୍ର, ଆଗ କଥାଟା ଶୁଣିଛ, ଆରେ ଖାଲି ପାଦରେ ଯଦି କ୍ଲବ୍କୁ ବାହାରିଲି ତେବେ ମୋତେ ମାଡ଼ି ବସି ମୋ କୋଟ୍ କାମିଜ ଗେଞ୍ଜି ଉତାରିଦେବ, ବାକ୍ସ ଭିତରେ ଲୋଚା କୋଚା କରି ଥୋଇଦେବ। ବିମଳ, ବାହ କି ଅଚଳା ସ୍ନେହ, ସ୍ୱର୍ଗୀୟ ସ୍ୱର୍ଗୀୟ। ହଁ ହଁ ଭାଇ, ମୋଡ଼ାମୋଡ଼ି କଥାଟା କ'ଣ କହିବୁଟି? ହରେନ୍ଦ୍ର, ସେଇଟାରେ ତ କେତେ ଅର୍ଥ ହୋଇପାରିବ, ହାତ ମୋଡ଼ିଦେବା କାନ ମୋଡ଼ିଦେବା ଇତ୍ୟାଦି, ରାଗିଗଲା ବେଳେ ମୁଁ ଯେ ତାର ସ୍ୱାମୀ ଏକଥା ସୁମିତ୍ରା ଭୁଲିଯାଏ। ବିମଳ, ଏ ତୁ କ'ଣ କହୁଛୁ ରେ ହରେନ୍ଦ୍ର, ସୁମିତ୍ରା ଦେବୀ ତତେ ମାରନ୍ତି, ଏକଥା କ'ଣ ସତ? ମୀନା, ମଉସା ଆପଣ ଭାରି ମିଛୁଆ ଲୋକ, ମାଉସୀ ଫେର କୁଆଡ଼େ। ହରେନ୍ଦ୍ର, ମିଛ ନୁହେଁ, ମୁଁ ଯାହା କହୁଛି ସତ, କେହି ଅବଶ୍ୟ ଏକଥା ଜାଣନ୍ତିନି, ମୋ କଥାକୁ ଭୁଲ ବୁଝି ତୋ ବାପା ଏସବୁ ଗଣ୍ଡଗୋଳ ଆରମ୍ଭ କରିଦେଇଛି। ବିମଳ, ହରେ ମୁଁ ଭାବିଥିଲି ତୋ ସ୍ତ୍ରୀ ଉଚ୍ଚ ଶିକ୍ଷିତା। ହରେନ୍ଦ୍ର, ଆରେ ଯେତେ ଶିକ୍ଷା ପାଇଲେ ବି ଯେଉଁ ମଣିଷର ଯେଉଁ ପ୍ରକୃତି ତା କ'ଣ ସହଜରେ ଯିବ? ଏହି ସମୟରେ ଝଡ଼ ଭଳି ସୁମିତ୍ରା ପ୍ରବେଶ କଲେ। ସୁମିତ୍ରା, ଆରେ ତମେ ଏଠି? ମୀନା, ମାଉସୀ ତମେ ଭ୍ୟାନିଟି ବ୍ୟାଗ୍ଟା ଛାଡ଼ି ଦେଇଯାଇଥିଲ। ସୁମିତ୍ରା, ମୁଁ ସେଇଥିପାଇଁ ଫେରିଲି। ଓହ, ତମକୁ ମୁଁ ଖୋଜି ଖୋଜି ନୟାନ୍ତ, ଏଠୁ ଆସି ଥରେ ଫେରିଯାଇଛି, ଚାଲ ଚାଲ ଉଠ ଘରକୁ ଚାଲ। ହରେନ୍ଦ୍ର, ସୁମିତ୍ରା ମୁଁ ବାଜିଏ ଚେସ୍ ଖେଳି ଦେଇ ଯିବି। ସୁମିତ୍ରା, ନା 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 ନା, ସେ କଥା ହୋଇପାରିବନି, ମିଟିଂରୁ ଫେରି ଦେଖେ ତ ତମେ ନାହଁ, ମୋ ଆବସେନ୍ସରେ ତମେ ଖସି ଆସିଲ, ନାଇଁ 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 ଘରକୁ ଚାଲ, ତୁମକୁ ଗୋଟେ ବୁଲା ରୋଗ ଧରିଲାଣି। ହରେନ୍ଦ୍ର, ତମ ଦୟାରୁ ମୁଁ କ'ଣ କୁଆଡ଼େ ଟିକେ ବୁଲିପାରୁଛି? ନା ମୋଟେ ମୋଟେ ବୁଲୁନ, ଆଉ ଚାଲ ଚାଲ ଘରକୁ ଚାଲ। ହରେନ୍ଦ୍ର, ହଉ ଚାଲ ତେବେ। ବିମଳକୁ ଚାହେଁ, ବିମଳ ଯାଉଛି ରେ, ସବୁ ବୁଝିଲୁ ତ? ପ୍ରସ୍ଥାନ। ବିମଳ, ଏସବୁ କ'ଣ ସତ? ମୋର ତ କାହିଁକି ବିଶ୍ୱାସ ହେଉନି, ମୋର ତ ମନେ ହେଉଥିଲା ଛାୟା ସଙ୍ଗେ କାୟା, କ୍ଷୀର ସଙ୍ଗେ ନୀର। ମୀନା, ସେମିତି ମନେ ହେବ ବାପା, ଦୂର ପାହାଡ଼ ସୁନ୍ଦର ପରା। ବିମଳ, ତୁ ଟିକେ ଚୁପ୍ କଲୁ ମୀନା, ମୋ ମୁଣ୍ଡଟା କେମିତି ଗୋଳମାଳ ହୋଇଯାଉଛି। ତୁ ଗଲୁ ବୋଉକୁ ଡାକିଦେବୁ ମୀନା ଯାଉଛି ବାପା ମୀନାର ପ୍ରସ୍ଥାନ ବିମଳ ଏ ମୁଁ କିନ୍ତୁ ବୋକା ସତେ ମୀନା ଦେବୀଙ୍କର ପ୍ରବେଶ କାହିଁକି ଡାକୁଥିଲ ବିମଳ ହୟୋ ଟିକିଏ ସିନେମା ଦେଖିଗଲେ ହୁଅନ୍ତା ନାହିଁ ବୀଣା ସିନେମା ଯିବ ତ ଯାଉନ ବିମଳ ମୁଁ କ'ଣ ଏକା ଯିବି ବୀଣା ମୀନାକୁ ସାଙ୍ଗରେ ନେଇଯା ବିମଳ ଆହେ ସେମାନେ ତ ବଡ଼ ହୋଇଗଲେଣି ମୁଁ କ'ଣ କହୁଥିଲି କି 10-12 ବର୍ଷ ହେଲା ଆମେ ଏକାଠି ସିନେମା ଦେଖି ଯାଇନି ବୀଣା ଆଜି ତ ମୋର ବଡ଼ ଭାଗ୍ୟ ବିମଳ ଗୋଟେ କ'ଣ ସିନେମା ଆସିଛି ପରା ହୋ ଆମ ଓଡ଼ିଆ ଛବି ଚାଲ ଚାଲ ବେଗି ଲୁଗାପଟା ପିନ୍ଧି ବାହାର ବୀଣା କ'ଣ ସତ କହୁଛ ବିମଳ ମ ମୁଁ କ'ଣ ଏ ବୟସରେ ଆଉ ମିଛ କହିବି ବୀଣାଙ୍କର ହସି ହସି ପ୍ରସ୍ଥାନ ହଇ ହୋ ମୁଁ କି ବୋକା ସତେ ଗୋଡ଼ଟା କଟକଟ ହେଲାଣି ନିଜେ ତ ଅର୍ଜିଛି ଜୋତାଟା ନ ଫିଟାଇଲେ ଚଳୁନି ଜୋତା ଫିଟାଇବାକୁ ଆରମ୍ଭ କରିବା ଶ୍ରୋତା ବନ୍ଧୁ ଏଇଠି ସମାପ୍ତ ହେଲା ପ୍ରାଣବନ୍ଧୁ କରଙ୍କ ଏକାଙ୍କିକା ଦୂର ପାହାଡ଼ ରହିଲୁ ନମସ୍କାର।